ତୁମେ କାଇଁ ଆଜି ଏନ୍ତା ମନ ଦୁଃଖ ନେ ଅଛ?
ମୋର ଗୋଟେ ସାଙ୍ଗ ଏକ ମରିଗଲା। ସେ ଦୁଇ ଥର ଡୁମା ଦେବତା ପୂଜା କରଲା, ମାତର ବନେ ନେଇ ହି ପାରଲା। ତମେ କେ ନେଇ ଜାନବାର ଯେ ଡୁମା ଦେବତା ମାନେ ରୋଗ ସୁସ୍ଥ କରି ପାରସନ୍ କି ନାହିଁ?
ସତ କଥା, ଡୁମା ଦେବତା ମାନେ ଆମକେ ଭଲ ନେଇ ପନ୍। ସେମାନେ ଆମକେ କାଁଟା ସାହାଯ୍ୟ କରବେ, ସେମାନେ ଆମର କ୍ଷତି କରସନ୍।
ହଁ, ହେଟା ତ ସତ କଥା ହେ। ସେମାନେ ଆମକେ ମୁରୁଖ ଆର ଅନ୍ଧାର କରିଦେସନ୍। ଆମେ ସବୁବେଳେ ଡରସୁଁ। ମୁଇଁ ଯେନ୍ତା କରିବି ଦେବତା ଠାନୁନ୍ ରକ୍ଷା ପାଇବା କାଜେ ସେଟା ଜାନବାକେ ଚାହୁଁଛେ।
ମାଫ୍ରୁ ଶାସ୍ତ୍ର କହୁଛେ, ଯଦି ଆମେ ଡୁମା ଦେବତାକେ ଛାଡ଼ି କରି ଯୀଶୁକେ ବିଶ୍ୱାସ କରୁ, ସେନ୍ତା ହେଲେ ଆମେ ରକ୍ଷା ପାଇବୁ।
ଆମେ ସେମାନକେ ନେଇ ଛାଡ଼ି ପାରୁ। ସେମାନେ ରିସା ହିଁ କରି ଆମର ହାନି କରସନ୍।
ଯୀଶୁ ଡୁମା ଦେବତା ଠାନୁ ବଡ଼ ଆରୁ ଶକ୍ତିଶାଳୀ, ସେ ଶୈତାନ ଠାନୁ ବଡ଼। ଡୁମା ଦେବତା ମାନେ ଯୀଶୁକେ ଖୁବ୍ ଡରସନ୍।
ସେମାନେ ଯୀଶୁକେ ଡରସନ୍, ମାତର ଆମକେ ନେଇ ଡରନ୍। ଆମେ ଯଦି ଯୀଶୁକେ ପୂଜା କର୍ମୁ, ସେନ୍ତା ହେଲେ ଡୁମା ଦେବତା ଆମକେ କ୍ଷତି କରବେ, ପରେ କେନ୍ତା କର୍ମୁ?
ଡୁମା ଦେବତା ମାନେ ହଇରାଣ ନାଇଁ କରତ୍। ଶାସ୍ତ୍ରରେ ଲେଖା ଅଛି, ଯଦି ଯୀଶୁକେ ସତ୍ ମାପ୍ରୁ ବୋଲି ବିଶ୍ୱାସ କରବ ଆରୁ ଉପାସନା କରବ, ତେବେ ସବୁ ରାତ ଦିନ ଓ ସବୁ ଜାଗାତି ଆମର ସଙ୍ଗେ ରହିବେ।
ମାତର ଯୀଶୁ ମାପ୍ରୁକେ ଆମେ ଛାଡ଼ି ଦେବୁ, ତେବେ ଡୁମା ଦେବତା ମାନେ ଆସିକରି ଆମକେ ହଇରାଣ କରବେ।
ଯୀଶୁ କହୁଛନ୍, ମୁଇଁ ତମକେ କେବେ ପରିତ୍ୟାଗ ନାଇଁ କରେ କି କେବେ ନାଇ ଛାଡ଼େ।
ସେଟା ତ ବନେ କଥା। ଆମେ ଆଜି ଯୀଶୁ ମାପ୍ରୁକେ ପୂଜା କରି ପାରମୁ କେଁ?
ଯଦି ତୁମେ ସତ୍ ଭାବରେ ମନ ବଦଲେଇ କରି ପୂଜା କରବ, ତେବେ ଆମକେ ସାହାଯ୍ୟ କରବେ। ପୂର୍ବେ ଯୀଶୁ ମାପ୍ରୁ ସ୍ୱର୍ଗରୁ ଏ ଜଗତକେ ଉତରି ଆସିଥିଲେ, ଆମକେ ସାହାଯ୍ୟ କରବା ଲାଗି ସେ ଆମର ପାପ ଲାଗି ମରଲେ ଆଉ ମରଣ ଠାରୁ ଉଠଲେ। ତାର୍ ଲାଗି ଆମେ ଯୀଶୁକେ ବିଶ୍ୱାସ କରବା ଆରୁ ପୂଜା କର୍ମା। ସବୁ ରକମର ପାପରୁ ନରକରୁ ଡୁମା ଦେବତାମାନଙ୍କ ଠାରୁ ରକ୍ଷା କରସନ୍।
ଯୀଶୁ କେନ୍ ଠାନେ ଅଛନ୍?
ସେ ସବୁଆଡ଼େ ଅଛନ୍। ଆମେ କାଣାଟା କରୁଛୁଁ, କାଣା ଭାବୁଛୁଁ, କାଣା ଶୁଣୁଛୁଁ, କାଣା ଚିନ୍ତା କରୁଛୁଁ, ସେ ସବୁ ଦେଖୁଛନ୍। ସେଥିର୍ ଲାଗି ଆମକେ ସେ ସାହାଯ୍ୟ କରବେ।
ମୁଇଁ କେନ୍ତା କରି ଯୀଶୁର ପଛେ ଚାଲି ପାରମି?
ତମେ ତାକେ ଏନ୍ତା କହିପାର, ହେ ପ୍ରଭୁ, ମୁଇଁ ଗୋଟେ ପାପିଏ। ମୁଇଁ ପାପ ଆରି ଭୂତ ଆତ୍ମା ସବକେ ଛାଡ଼ି ଦେବା ଲାଗି ଇଚ୍ଛା କରୁଛେଁ। ମାପ୍ରୁ, ମୁଇଁ ତୋକେ ବିଶ୍ୱାସ କରୁଛେଁ। ଏନ୍ତା କହି ଯଦି ତମେ ପ୍ରାର୍ଥନା କରବ, ତେବେ ଯୀଶୁ ଆସି ତମର ହୃଦେ ବାସ କରବେ। ସେ ଡୁମା ଦେବତାକେ ଖେଦି ଦେବେ, ସେ ତୁମର ଯତ୍ନ କରବେ, ସବୁବେଳେ ତୁମର ଉପରେ ନଜର ଦେବେ। ସେଥିର୍ ଲାଗି ତମେ ଯୀଶୁକେ ପ୍ରେମ କରବ, ତାକର ଶାସ୍ତ୍ରକେ ପଢ଼, ତାକର କଥାକେ ଚିନ୍ତା କର, ଆର୍ ଯୀଶୁ ମାପ୍ରୁ କହିଥିବା କଥାକେ ମାନିକରି ଚଲ।